ଦିନେ ଈଶ୍ୱର ଆଦମକୁ କହିଲେ, ତୁମେ ଏ ବଗିଚାର ସବୁ ଗଛର ଫଳ ଖାଇପାର, କିନ୍ତୁ କେବଳ ଗୋଟିଏ ଗଛର ଫଳ ଖାଇବ ନାହିଁ। ଯଦି ତୁମେ ତାହା ଖାଇବ, ତେବେ ମୁଁ ନିଶ୍ଚୟ ତୁମକୁ ଶାସ୍ତି ଦେବି। କିନ୍ତୁ ସେଠାରେ ଗୋଟିଏ ଖୁବ୍ ଶକ୍ତିଶାଳୀ ମନ୍ଦ ଆତ୍ମା ଥିଲା, ତାର ନାମ ହେଉଛି ଶୟତାନ। ସେ ହବାଙ୍କୁ ଭୁଲେଇଲା, ସେ ଈଶ୍ୱରଙ୍କର ଶତ୍ରୁ ଥିଲା। ଈଶ୍ୱରଙ୍କ ଦ୍ୱାରା ସୃଷ୍ଟ ସବୁ ସୁନ୍ଦର ବିଷୟକୁ ନଷ୍ଟ କରିବ ବୋଲି ସେ ଭାବୁଥିଲା। ଦିନେ ସେ ହବାଙ୍କୁ କହିଲା,
ହବା, ଏ ହବା, ଇଏ ଫଳ ଖାଇବାକୁ ଈଶ୍ୱର ତୁମକୁ ମନା କରିଛନ୍ତି? କାହିଁକି ଜାଣିଛ? ଏ ଫଳ ଖାଇଲେ ଈଶ୍ୱରଙ୍କ ପରି ତମର ଜ୍ଞାନ ଆଉ ବୁଦ୍ଧି ହବ, ଆଉ ତମେ ଈଶ୍ୱରଙ୍କ ପରି ହେଇଯିବ, ବୁଝିଲ?
ହବା ତା କଥାରେ ଭୁଲି ଯାଇ ଈଶ୍ୱରଙ୍କର ଅବାଧ୍ୟ ହେଲେ, ଏବଂ ସେ ନିଜେ ଗଛର ଫଳ ଖାଇଲେ ଓ ନିଜ ସ୍ୱାମୀ ଆଦମଙ୍କୁ ମଧ୍ୟ ଦେଲେ। ଏହି ପ୍ରକାରେ ସେମାନେ ଉଭୟ ଈଶ୍ୱରଙ୍କର ଅବାଧ୍ୟ ହେଲେ। ଈଶ୍ୱର ତଥାପି ସେମାନଙ୍କୁ ପ୍ରେମ କରୁଥିଲେ, କିନ୍ତୁ ସେମାନେ ଈଶ୍ୱରଙ୍କର ଅବାଧ୍ୟ ହୋଇଥିବାରୁ ଈଶ୍ୱରଙ୍କଠାରୁ ସବୁଦିନ ପାଇଁ ପୃଥକ ହେଲେ। ଈଶ୍ୱରଙ୍କ ମନରେ ସେଥିପାଇଁ ଖୁବ୍ ଦୁଃଖ ହେଲା। ଈଶ୍ୱର କହିଲେ, ସେମାନେ ଯେପରି ମୋ ନିକଟକୁ ଫେରିଆସିବେ, ଏଥିପାଇଁ ମୁଁ ଗୋଟିଏ ଉପାୟ କରିବି।